ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भगवद्गीता द्वितीयाध्याय श्लोक 12। नात्येवाहं जातुनासं नात्येवाहं जातुनासं मात्रं मे मे जनाधिपा नित्यो नित्यानां चेतनश्चेतनानां एक भुवनां जो विदधाति कामान् तम आत्मस्थं जे अनुपस्थिति धीरा देशां शांति सरस्वती नेत्रा नेत्रेषां पटोपनिषद 2.2.13 कथा कहुछ। अर्जुन को जो वैदिक ज्ञान कथा कहुछ ता पृथ्वीर समस्त कहुछ। जो मैंने निजकू पंडित बोली निजक खूब पंडित बोली भावती कि वास्तव में पंडित नुहति मूर्ख से मानते एक कहुई भगवान यार परिष्कार भाव कहते से निजे अर्जुन एवं युद्ध क्षेत्र में एकत्रित होता समस्त राजा शाश्वत भाव जन जन व्यक्ति अटंती भगवान शाश्वत भाव प्रत्येक पालनकर्ता अटंती जीवन प्रत्येक अवस्था बद्धावस्था तथा मुक्तावस्था प्रत्येक अवस्था से पालनकर्ता अटंती भगवान परम पुरुष अटंती एवं अर्जुन जे कि भगवान का चीर साथी अटंती एवं सेठारे उपस्थित हुआ समस्त राजा प्रत्येक शाश्वत भाव जन जन व्यक्ति अटंती कथा एपर नुहे जे अतीत से माने व्यक्ति नथिले एवं से माने जे परे शाश्वत भाव जन जन व्यक्ति हो न रहिबे एपर कथा नुहे से मानकर व्यक्तित्व को व्यक्तित्व अतीत रे थिला एवं बिना बाधा रे भविष्य रे शाश्वत भाव रहितिबो तेणु कहारिपाई दुख करिवार किछि नाही। मायावादी मान मत है कि जो आत्मा जीवात्मा माया शक्ति आवरण जो परमात्मा विच्छिन्न हो जाए मुक्ति पर निर्विशेष ब्रह्म लीन हो ଏବଂ ଏହାର ସ୍ୱତନ୍ତ୍ର ଅସ୍ତିତ୍ୱ ହରାଇବ। ଏ କଥା ବା ଏ ମତବାଦକୁ ଏଠାରେ ପରମପୁରୁଷ ଭଗବାନ ସ୍ୱୀକାର କରୁନାହାନ୍ତି। କେବଳ ଯେ ବଦ୍ଧାବସ୍ଥାରେ ଆମେମାନେ ବ୍ୟକ୍ତିଗତ ଅସ୍ତିତ୍ୱ ବା ସ୍ଥିତି ଚିନ୍ତା କରିବା ବା ଜାଣିପାରିବା, ଅନ୍ୟ ଅବସ୍ଥାରେ ନୁହେଁ, ଏ କଥା ମଧ୍ୟ ଭଗବାନ ଶ୍ରୀକୃଷ୍ଣ ସ୍ୱୀକାର କରୁନାହାନ୍ତି। ଭଗବାନ ଶ୍ରୀକୃଷ୍ଣ ଏଠାରେ ପରିଷ୍କାର ଭାବରେ କହୁଛନ୍ତି ଯେ ଭବିଷ୍ୟତରେ ମଧ୍ୟ ଭଗବାନଙ୍କ ବ୍ୟକ୍ତିଗତ ସ୍ଥିତି ତଥା ଅନ୍ୟମାନଙ୍କର ବ୍ୟକ୍ତିଗତ ସ୍ଥିତି ଶାଶ୍ୱତ ଭାବେ ରହିଥିବ। ଏ କଥା ଉପନିଷଦମାନଙ୍କରେ ସ୍ୱୀକୃତ ହୋଇଅଛି। କୃଷ୍ଣ ମାୟାବଶ ନୁହନ୍ତି, ତେଣୁ କୃଷ୍ଣଙ୍କର ଏ ବାଣୀ ପ୍ରମାଣ ସିଦ୍ଧ ଅଟେ। ଯଦି ବ୍ୟକ୍ତିଗତ ସ୍ଥିତି ବା ବ୍ୟକ୍ତିତ୍ୱ ସନାତନ ଭାବେ ନଥାନ୍ତା, ତାହେଲେ ଭଗବାନ ଶ୍ରୀକୃଷ୍ଣ ଏ କଥା ଉପରେ ଏତେ ଗୁରୁତ୍ୱ ଆରୋପ କରି କହିନଥାନ୍ତେ। ଏପରିକି ଭବିଷ୍ୟତରେ ମଧ୍ୟ ରହିବ। ମାୟାବାଦୀ ଏପରି ଯୁକ୍ତି ଦେଖାଇ କହିପାରେ ଯେ କୃଷ୍ଣ ଯେଉଁ ବ୍ୟକ୍ତିତ୍ୱ ବା ବ୍ୟକ୍ତିଗତ ସ୍ଥିତି କଥା କହିଛନ୍ତି ତାହା ଅପ୍ରାକୃତ ନୁହେଁ, ତା ପ୍ରାକୃତ ଅଟେ। ଧର ଆମେମାନେ ସେମାନଙ୍କ ଯୁକ୍ତିକୁ ମାନିନେବା ଯେ ବ୍ୟକ୍ତିତ୍ୱ ପ୍ରାକୃତ ଅଟେ, ତେବେ ଏ କ୍ଷେତ୍ରରେ କୃଷ୍ଣଙ୍କର ବ୍ୟକ୍ତିତ୍ୱକୁ ଆମେ କିପରି ଜାଣିପାରିବା ବା ଚିହ୍ନିପାରିବା? କୃଷ୍ଣ କହିଲେ ଯେ ଅତୀତରେ ତାଙ୍କର ବ୍ୟକ୍ତିତ୍ୱ ଥିଲା ଏବଂ ଭବିଷ୍ୟତରେ ମଧ୍ୟ ରହିବ। ସେ ଅନେକ ପ୍ରକାର ତାଙ୍କର ବ୍ୟକ୍ତିତ୍ୱ କଥା ସ୍ୱୀକାର କରିଛନ୍ତି ଏବଂ ନିର୍ବିଶେଷ ବ୍ରହ୍ମ ତାଙ୍କର ଅଧସ୍ତନ ବୋଲି ସେ ଘୋଷଣା କରିଛନ୍ତି। ଭଗବାନ ଶ୍ରୀକୃଷ୍ଣ ସର୍ବଦା ତାଙ୍କର ଅପ୍ରାକୃତ ବ୍ୟକ୍ତିତ୍ୱ ରକ୍ଷା କରି ଆସିଛନ୍ତି। ଯଦି ସେ ଏକ ସାଧାରଣ ବଦ୍ଧଜୀବ ହୋଇଥାନ୍ତେ ବା ଏକ ସାଧାରଣ ବ୍ୟକ୍ତି ହୋଇଥାନ୍ତେ, ତାହେଲେ ତାଙ୍କର ଭଗବତ ଗୀତା ପ୍ରାମାଣିକ ଗ୍ରନ୍ଥ ରୂପେ ସ୍ୱୀକୃତ ହୋଇନଥାନ୍ତା, ଅର୍ଥାତ୍ ଏକ ପ୍ରାମାଣିକ ଗ୍ରନ୍ଥ ରୂପେ ଏହାର କୌଣସି ମୂଲ୍ୟ ନଥାନ୍ତା। ଚାରିଟି ଦୋଷ ଦୁଷ୍ଟ ଏକ ସାଧାରଣ ମାନବ ଏ ପ୍ରକାର ମୂଲ୍ୟବାନ ଓ ଶ୍ରବଣଯୋଗ୍ୟ ଶିକ୍ଷା ଦେବା ପାଇଁ ଅକ୍ଷମ ଅଟେ। ଗୀତା ସାଧାରଣ ଗ୍ରନ୍ଥମାନଙ୍କଠାରୁ ବହୁତ ଉର୍ଦ୍ଧ୍ୱରେ। କୌଣସି ଭୌତିକ ଶାସ୍ତ୍ର ବା ପ୍ରାକୃତିକ ଶାସ୍ତ୍ର ଭଗବତ ଗୀତା ସହ ତୁଳନୀୟ ହୋଇପାରିବ ନାହିଁ। ଯେତେବେଳେ ବ୍ୟକ୍ତି କୃଷ୍ଣଙ୍କୁ ଏକ ସାଧାରଣ ମାନ ବୋଲି ଘୋଷଣା କରେ, ସେତେବେଳେ ଗୀତା ତା'ର ସମସ୍ତ ମୂଲ୍ୟ ବା ଗୁରୁତ୍ୱ ହରାଇ ବସେ। ମାୟାବାଦୀ ଯୁକ୍ତି ଦେଖାଏ ଯେ ଶ୍ଳୋକରେ ଯେଉଁ ବହୁବଚନ ବ୍ୟବହାର କରାଯାଇଛି ତାହା କେବଳ ବର୍ଣ୍ଣନାର ଧାରା ଅଟେ, ଏପରି କୁହାଯାଏ, ଏବଂ ଏହା ଶରୀରକୁ ଲକ୍ଷ୍ୟ କରି କୁହାଯାଇଛି। କିନ୍ତୁ ଏ ଶ୍ଳୋକରେ ପୂର୍ବବର୍ତ୍ତୀ ଶ୍ଳୋକର ଦୈହିକ ଧାରଣାକୁ କାଟି ଦିଆଯାଇଅଛି। ଜୀବମାନଙ୍କ ଦୈହିକ ଧାରଣାକୁ ନିନ୍ଦା କଲା ପରେ ଭଗବାନ କୃଷ୍ଣ ପୁଣି କିପରି ଏପରି କଥା ଶରୀର ସମ୍ବନ୍ଧରେ କହିବେ? ଏହା କ'ଣ ତାଙ୍କ ପକ୍ଷରେ ସମ୍ଭବ? ତେଣୁ ବ୍ୟକ୍ତି ସ୍ୱତନ୍ତ୍ର ଅପ୍ରାକୃତ କ୍ଷେତ୍ରରେ ଲକ୍ଷ୍ୟ କରାଯାଇଛି ଏବଂ ଏହା ମଧ୍ୟ ରାମାନୁଜାଚାର୍ଯ୍ୟ ଓ ଅନ୍ୟାନ୍ୟ ଆଚାର୍ଯ୍ୟଙ୍କ ଭଳି ବିଶିଷ୍ଟ ଆଚାର୍ଯ୍ୟମାନେ ସ୍ୱୀକାର କରିଛନ୍ତି। ଗୀତାରେ ଅନେକ ସ୍ଥାନରେ ଏକଥା ପରିଷ୍କାର ଭାବରେ କୁହାଯାଇଛି ଯେଉଁମାନେ ଭଗବାନଙ୍କର ଭକ୍ତ ସେମାନେ ଅପ୍ରାକୃତ ବ୍ୟକ୍ତି ସ୍ୱତନ୍ତ୍ର କଥା ବୁଝିପାରନ୍ତି। ଯେଉଁମାନେ କୃଷ୍ଣଙ୍କୁ ପରମପୁରୁଷ ହିସାବରେ ଗ୍ରହଣ କରନ୍ତି ନାହିଁ ଅର୍ଥାତ୍ ତାଙ୍କୁ ହିଂସା କରନ୍ତି, ସେମାନଙ୍କର ଏ ମହାନ ଗ୍ରନ୍ଥରେ ପ୍ରବେଶ ଅଧିକାର ନାହିଁ। ମହୁମାଛିମାନେ ମହୁଥିବା ଏକ ବୋତଲର ବହିର୍ଦ୍ଦେଶକୁ ଚଟିବା ଯାହା ବର୍ତ୍ତମାନଙ୍କର ଗୀତାଶାସ୍ତ୍ର ଗ୍ରହଣ କରିବା ତାହା। ବୋତଲକୁ ପିଟାଇ ମଧୁ ନ ଚାଖିଲେ ବ୍ୟକ୍ତି କିପରି ମଧୁର ମିଷ୍ଟତା କଥା ବୁଝିପାରିବ? ଠିକ୍ ସେହିପରି ଭଗବାନ ଗୀତାର ରହସ୍ୟ ବର୍ତ୍ତମାନ ହିଁ ବୁଝିପାରନ୍ତି, ଆଉ କେହି ଏହା ବୁଝିପାରିବେ ନାହିଁ ବା ଏହାକୁ ଆସ୍ୱାଦନ କରିପାରିବେ ନାହିଁ। ଏକଥା ଗୀତାର ଚତୁର୍ଥ ଅଧ୍ୟାୟରେ କୁହାଯାଇଅଛି। ଯେ ଭଗବାନଙ୍କର ଅସ୍ତିତ୍ୱ ସ୍ୱୀକାର କରେ ନାହିଁ ବା ଭଗବାନଙ୍କୁ ହିଂସା କରେ ସେ ଗୀତାକୁ ସ୍ପର୍ଶ କରିପାରିବ ନାହିଁ। ତେଣୁ ଗୀତା ଉପରେ ଥିବା ମାୟାବାଦୀମାନଙ୍କ ଭାଷ୍ୟ ଏକ ଅତ୍ୟନ୍ତ ବ୍ରହ୍ମାତ୍ମକ ଭାଷ୍ୟ ଅଟେ। ଶ୍ରୀ ଚୈତନ୍ୟ ମହାପ୍ରଭୁ ଆମମାନଙ୍କୁ ମାୟାବାଦୀମାନଙ୍କ ଭାଷ୍ୟ ପଢ଼ିବାକୁ ବାରଣ କରିଛନ୍ତି ଏବଂ ସେ ଚେତାବନୀ ଶୁଣାଇ କହିଛନ୍ତି ଯେ ସେ ମାୟାବାଦୀ ଭାଷ୍ୟ ପାଠ କଲେ ବା ସେ ଦର୍ଶନ ଗ୍ରହଣ କଲେ ସେ ଗୀତାର ରହସ୍ୟ ବୁଝିବାର ସମସ୍ତ ଶକ୍ତି ହରାଏ। ଯଦି ଏ ବ୍ୟକ୍ତି ସ୍ୱତନ୍ତ୍ର କଥା କେବଳ ଏ ଭୌତିକ ବ୍ରହ୍ମାଣ୍ଡ ପ୍ରଯୁଜ୍ୟ, ତାହେଲେ ଭଗବାନଙ୍କର ଏ ଗୀତାବାଣୀ ଶିକ୍ଷା ଦେବାର କୌଣସି ଆବଶ୍ୟକତା ନାହିଁ। ଜୀବାତ୍ମାନଙ୍କର ବହୁଳତା ଏବଂ ପ୍ରତ୍ୟେକ ସ୍ଥଳରେ ଭଗବାନଙ୍କର ନିତ୍ୟମାନତା ବିଦ୍ୟମାନତା ଏକ ସନାତନ କଥା ଅଟେ ଏବଂ ଯେପରି ଉପରେ ବର୍ଣ୍ଣନା କରାଗଲା ତାହା ବେଦରେ ସ୍ୱୀକୃତ ହୋଇଅଛି। ବିରାଟ ଗୋଟେ ବାବାଠୁ ଉପାଦାନ ଦେଇଛନ୍ତି। ସାଉଣ୍ଡ ବହୁତ ହେଉଛି ନା? ସାଉଣ୍ଡ ବହୁତ ହେଉଛି, ଶୁଭୁଛି? ହଁ। नमो विष्णुपादाय कृष्ण प्रस्ताय भूतल सुमदे भक्त स्वरूपानंद स्वामी नामने नमः सद्भक्तमणि मणिपुर भवाय च प्रभुपाद सद्वाणी प्रचार निरताय हरे कृष्ण ତେଣୁ ଏଇ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ ବାହାର ଉପରେ ଆମେ କୃଷ୍ଣ ଆଲୋଚନା କରିବା। ତେଣୁ ଭଗବାନ ବର୍ତ୍ତମାନ ବନ୍ଦ କରିଲେ ଗୁରୁଙ୍କର ଭୂମିକା ନେଇଛନ୍ତି, ଗୁରୁଙ୍କର ଭୂମିକା ନେଇ ବର୍ତ୍ତମାନ ଅର୍ଜୁନଙ୍କୁ ଫାଷ୍ଟ ଗୋଟେ ଗାଡ଼ି କରିବା ଆରମ୍ଭ କରିଦେଲେ। ଇଏ ହେଉଛି ଶାସନ, ଶିଷ୍ୟ ଯେ ଶାସିତ ହେବେ, ଯଦି ଶାସିତ ନ ହେବେ ତାହେଲେ ସେ ଶିଷ୍ୟ ହେଇପାରିବେ ନାହିଁ। ଶିଷ୍ୟ ଆସୁଛି ଶାସ ଧାତୁରୁ, ଶାସ ମାନେ ଶାସନ, ଶିଷ୍ୟ ଯେ ଶାସନର ଅଧୀନରେ ରହିଲେ ସେ ଶିଷ୍ୟ, ନହେଲେ ଖାଲି ଦୀକ୍ଷା ନେଇଗଲେ ସେ ଶିଷ୍ୟ ତା ନୁହଁ। ଯେମିତି ଯଦି ଗୁରୁଙ୍କର ଆଦେଶ ମାନିଲା ନାହିଁ, ଶାସନ ମାନିଲା ନାହିଁ, ତାହେଲେ ସେ ଶିଷ୍ୟ ନୁହଁ, ସିଏ ତ ଦୀକ୍ଷା ନେଇପାରନ୍ତି, ବ୍ରହ୍ମଚାରୀ ଦୀକ୍ଷା ନେଇପାରନ୍ତି, ବ୍ରାହ୍ମଣ ଦୀକ୍ଷା ନେଇପାରନ୍ତି, ସନ୍ନ୍ୟାସ ଦୀକ୍ଷା ନେଇପାରନ୍ତି, ଯେକୌଣସି ଦୀକ୍ଷା ନିଅନ୍ତି, କିନ୍ତୁ ଯଦି ଗୁରୁଙ୍କର ଶାସନ ଯଦି ନ ମାନିବେ ତାହେଲେ ସେ ଶିଷ୍ୟ ହେବେ ନାହିଁ। ତେଣୁ ଭଗବାନ ପ୍ରଥମେ ଶାସନ କରୁଛନ୍ତି, ଗୁରୁ କହିଲେ ହେବି, ବହୁତ ତାଙ୍କର ଓଜନ ଦାସେ ଗୁରୁ, ତେଣୁ ସେ ଶିଷ୍ୟକୁ ଶିଖେଇବେ କେମିତି। ଆମର ଶିଷ୍ୟମାନଙ୍କ ଗୌରବ ସେ ମହାରାଜ କହନ୍ତି ଯେ ଗୁରୁ ଯେ ଖାଲି ଦୀକ୍ଷା ଦେଇ ଦକ୍ଷିଣା ନେଇ ଚାଲିଯାଆନ୍ତି ତା ନୁହଁ, ସେ ଶିଷ୍ୟକୁ ତାର ହାତ ଧରି ବୈକୁଣ୍ଠ ରାଜରାସ୍ତାରେ ଚାଲିବା ଶିଖାନ୍ତି କିନ୍ତୁ ରାଜରାସ୍ତା ଶିଖିବାକୁ ପଡ଼ିବ। ଯେମିତି ଅର୍ଜୁନ ପଚାରିଥିଲେ ପ୍ରଭୁ ଏଇଭଳି ଯେଉଁମାନେ ଉନ୍ନତ ସ୍ତରର ଭକ୍ତ ତାଙ୍କର କେମିତି ସେମାନେ ଚାଲନ୍ତି, କେମିତି ସେମାନେ କଥା କହନ୍ତି, କେମିତି ସେମାନେ ବସନ୍ତି, ଦ୍ୱିତୀୟ ଅଧ୍ୟାୟ କହିବେ, ବାବୁ ସେ କଥା ବୋଲି କହିବେ। ତେଣୁ ଭଗବାନ ତାର ଉତ୍ତର ଦେବେ 69-72 ଏ 34 ଶ୍ଳୋକରେ ନା କେଉଁଠି 69-72 ଭଗବାନ ତାକୁ କହିବେ, ତାର ଉତ୍ତର ଦେବେ। 54 ଶ୍ଳୋକରେ ଅର୍ଜୁନ ପଚାରିବେ ଯେଉଁମାନେ ପ୍ରକୃତରେ ଉନ୍ନତ ଭକ୍ତ ତାଙ୍କର ସେମାନେ କେମିତି କଥା କହନ୍ତି, କେମିତି ତାଙ୍କର ସେମାନେ ଧ୍ୟାନ କରନ୍ତି, କେମିତି ପ୍ରଭାସ କେମିତି ତାଙ୍କର ହାବଭାବ କିଭଳି ଭାବରେ କିଭଳି ସେମାନେ ଚାଲନ୍ତି, କେମିତି ବସନ୍ତି, ଏସବୁ ପ୍ରଶ୍ନ ପଚାରିଲେ ନା। ଚିତ୍ତପ୍ରଜ୍ଞ ସକା ଭାଷା ସମାଧି ଚାଷ କେଶବ ଚିତ୍ତଧି କିମ୍ ପ୍ରଭାସିତ କିମ୍ ଆସିତ ବ୍ରଜେତେ କି। ତେଣୁ ଏ ଶ୍ଲୋକ 55-72 ଏ 18 ଶ୍ଲୋକରେ ଭଗବାନ ତାଙ୍କ ଉତ୍ତର ଦେଇଛନ୍ତି। ଆମେ କେମିତି ବୈକୁଣ୍ଠ ରାସ୍ତାରେ ଚାଲିବା ସେଟା ମଧ୍ୟ ବର୍ଣ୍ଣନା କରାଯାଇଛି, ଗୁରୁଦେବ କହନ୍ତି ସେଇଟା କରନ୍ତି, ମହାରାଜ କହନ୍ତି ରାଜରାସ୍ତାରେ ବୈକୁଣ୍ଠ ରାସ୍ତାରେ ହାତ ଧରି ଶିକ୍ଷା ଚଲେଇବା ଶିଖନ୍ତି, ସିଏ ଏମିତି ଚାଲିବ, ଏମିତି କଥା କହିବ, ସବୁକିଛି ଭିନ୍ନ ତାଙ୍କର। ଯେଉଁମାନେ ଗୁରୁଙ୍କର ଶାସନରେ ଆସିଲେ ମାନେ ସେ ସାଧାରଣ ବ୍ୟକ୍ତି ନୁହନ୍ତି, ସାଧାରଣ ଭଳି ଜୀବନଯାପନ କରିବେ ନାହିଁ, ଜୀବନ ଯାହା ଯାପନ କରିବେ ସେ ଶାସ୍ତ୍ର ଅନୁଭୂତ ପ୍ରକାରେ ଚାଲିବେ। ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟକାର୍ଯ୍ୟ ବ୍ୟବସ୍ଥିତ ହେଉ ଜ୍ଞାନତା ଶାସ୍ତ୍ର ବିଧାନ ଉତ୍ତମ କର୍ମ କର୍ତ୍ତୃଜ୍ଞାନ ଅଛି, ଯେକୌଣସି କାର୍ଯ୍ୟ କରିବେ ସବୁକିଛି ଶାସ୍ତ୍ର ଗୁରୁ କହିବେ ଏଭଳି ଭାବରେ କାର୍ଯ୍ୟ କରିବାକୁ ପଡ଼ିବ। ତେଣୁ ଭଗବାନ ବର୍ତ୍ତମାନ ଗୁରୁର ଭୂମିକା ନିଭାଉଛନ୍ତି, ଆଦର୍ଶ ଗୁରୁ ଭଗବାନ, ସବୁଥିରେ ସେ ଆଦର୍ଶ ଭଗବାନ ରାମଚନ୍ଦ୍ର ମର୍ଯ୍ୟାଦା ପୁରୁଷୋତ୍ତମ ମର୍ଯ୍ୟାଦା ସ୍ଥାପନ କରିଛନ୍ତି। ଭଗବାନ କୃଷ୍ଣ ହେଉଛନ୍ତି ଲୀଳା ପୁରୁଷୋତ୍ତମ, ଲୀଳା ତାଙ୍କର ଲୀଳାରେ ସେ ଶ୍ରେଷ୍ଠ ତାଙ୍କର ଲୀଳା। ତେଣୁ ବର୍ତ୍ତମାନ ଏ ଗୁରୁଙ୍କର ଲୀଳା କରୁଛନ୍ତି ଭଗବାନ, କୃଷ୍ଣ ଲୀଳା ଗୁରୁଙ୍କର ଲୀଳା କରୁଛନ୍ତି, କେତେବେଳେ ଶିଷ୍ୟ ହିସାବରେ ଲୀଳା କରୁଛନ୍ତି, କେତେବେଳେ ଗୁରୁ ହିସାବରେ ମଧ୍ୟ ଲୀଳା କରୁଛନ୍ତି, ଯେ ଆଜି ଯେ ଶିଷ୍ୟ ସେ କାଲି ଗୁରୁ ହେବେ, ଭଗବାନ ଆଗ ଗୁରୁ ହେବା ପୂର୍ବରୁ ଶିଷ୍ୟ ହେଲେ, ଯାଇକିରି ପଢ଼ିଲେ ଯାଇକିରି ଆମ ଶିଷ୍ୟ ଭକ୍ତିପତ ନାରାୟଣ ସିଂ ମହାରାଜ କହନ୍ତି ଯେ ଯେତେବେଳେ ଗଲେ ଭଗବାନ କୃଷ୍ଣ ବଳରାମ କଂସକୁ ହତ୍ୟା କଲା ପରେ ଦଶମ ସ୍କନ୍ଧ 44 ଅଧ୍ୟାୟରେ ଏଇଟା ବର୍ଣ୍ଣନା କରାଯିବ, 45 ଅଧ୍ୟାୟରେ ଭଗବାନ ଯିବେ ଉଜ୍ଜୟିନୀ ଯିବେ ଶିକ୍ଷା କରିବା ପାଇଁ ସନ୍ଦୀପନି ମୁନିଙ୍କ ପାଖକୁ ଯିବେ, ତେଣୁ ଭଗବାନ ଯେଉଁ ଯାଉଛନ୍ତି କୃଷ୍ଣ ବଳରାମ ସେଠି ସନ୍ଦୀପନି ମୁନି ତାଙ୍କୁ ଗ୍ରହଣ କଲେ ନାହିଁ, ଖୁସି ହିସାବରେ ଗ୍ରହଣ କଲେ ନାହିଁ, ତୁମେ ରାଜାଙ୍କ ପୁଅ ତୁମେ କ'ଣ ଆମ ପାଖରେ ପାଠ ପଢ଼ିପାରିବ, ଏଠି ଆଶ୍ରମରେ ବହୁତ ଜୀବନଯାପନର ଧାରା ଅଲଗା ରହିଛି, ରାଜପୁତ୍ର ସିଏ କେଉଁଭଳି ଭାବରେ ତାଙ୍କର ସବୁ ଆନନ୍ଦରେ ରହୁଛନ୍ତି, ସେମାନେ ସେଠି ରହୁଥିଲେ, ତେଣୁ କୃଷ୍ଣ ବଳରାମ ତାଙ୍କ ଆଶ୍ରମରେ କିଛି ଦିନ ପାଇଁ ରହିଲେ ନାହିଁ, ବାହାରେ ରହି ଭିକ୍ଷା କରିକି ଆଣିକି ପ୍ରଦାନ କରନ୍ତି ଗୁରୁଦେବ, ଏହିପରି କିଛି ଦିନ ହେଲା ପରେ ତାଙ୍କୁ ଆଡ଼ମିସନ୍ ମିଳିଲା, ଆଡ଼ମିସନ୍ ମିଳିଲା ଏବଂ ଶିଷ୍ୟତ୍ୱ ଗ୍ରହଣ କରି କଲେ, ଦେଖେଇଦେଲେ କେମିତି ଆଦର୍ଶ ଶିଷ୍ୟ, ଯେତେବେଳେ ଗୁରୁମା କହୁଛନ୍ତି ହେ କୃଷ୍ଣ ବଳରାମ ବର୍ତ୍ତମାନ ଆଜି ରନ୍ଧନ କରିବା ପାଇଁ ନାହିଁ, କିନ୍ତୁ କୁକିଂ ଗ୍ୟାସ୍ ସରିଯାଇଛି, ଆଜି ଭଡ଼ନ ଆଶ୍ରମରେ ଗ୍ୟାସ୍ ଚାଲୁଛି, ପୁରାତନ ଆଶ୍ରମରେ ଜାଳେଣୀ କାଠ ଆଣିବାକୁ ପଡ଼ୁଥିଲା, ତେଣୁ କୃଷ୍ଣ ବଳରାମ ଗଲେ କାଠ ଆଣିବା ପାଇଁ, ଆପଣ ଯାଇଛନ୍ତି ଉଜ୍ଜୟିନ, ଉଜ୍ଜୟିନ ବହୁତ ବଢ଼ିଆ ଜାଗା, ସେଠି ବହୁତ ତାର ମହାତ୍ମା ରହିଛି, ଉଜ୍ଜୟିନର ମହାତ୍ମା ଉଜ୍ଜୟିନୀ ଅବନ୍ତୀ, ତାର ନାମ ହେଉଛି ଅବନ୍ତୀ ଉଜ୍ଜୟିନ, ଭଗବାନ ଗଲେ ଭଗବାନ ଯେଉଁଠି ଆଶ୍ରମ ପଢ଼ୁଥିଲେ ବର୍ତ୍ତମାନ ସେ ଆଶ୍ରମ ରହିଛି, ସେ ଚିପ୍ରାଣ ଘଟରେ ରହିଛି, ତେଣୁ ଭଗବାନ ଗଲେ ଆମ ଶିଶୁ ଗୌରବ ସିଂ ମହାରାଜ କହନ୍ତି ସେ ଭଗବାନ ଚାହିଁଥିଲେ ଗଦା ଗଦା କାଠ ଲଗେଇ ଦେଇଥାନ୍ତି, ଗଦା କାଟିଦେଇଥାନ୍ତେ, କିନ୍ତୁ ଭଗବାନ ଗଲେ କୁରାଢ଼ୀ ନେଇକି ଗଲେ କାଠ ଆଣିବା ପାଇଁ କୃଷ୍ଣ ବଳରାମ, ତେଣୁ ଯେଉଁ ଗଲେ ରାତିରେ ସୁଦାମ ମଧ୍ୟ ଥିଲେ, ବୋଧେ ସୁଦାମ ବି ଥିଲେ, ତାଙ୍କୁ ସେ କହି ସେ କଥା କହିବେ, ଦଶମ ସ୍କନ୍ଧ 80 ଅଧ୍ୟାୟରେ 81 ଅଧ୍ୟାୟରେ ସେ ବର୍ଣ୍ଣନା କରାଯିବ, ତେଣୁ ରାତିରେ ଯେତେବେଳେ ଅନ୍ଧାର ହୋଇଗଲା କାଠ ଆଣିକି ଆସିଲା ବେଳକୁ ବର୍ଷା ହେଲା, ଭୀଷଣ ବର୍ଷା, ଜଳ ତଳ ମାନେ ଉଚ୍ଚାଭୂମି ନିମ୍ନଭୂମି କିଛି ଜଣାପଡ଼ିଲାନି, ସବୁ ସମତଳ ହୋଇଗଲା, ଜଳରେ ପୂର୍ଣ୍ଣ ହୋଇଗଲା, ତେଣୁ ଏମାନେ ଆଉ କୁଆଡ଼େ ଯାଇପାରିଲେ ନାହିଁ, କାଠ ତଳେ ପକେଇଲାନି, ସେ ଧରିକି ରହିଛନ୍ତି, ମୁଣ୍ଡରେ କୁଣ୍ଡେଇକି ଧରିଛନ୍ତି, ଭୀଷଣ ଥଣ୍ଡା, ରାତିରେ ଥର ଥର ହେଉଛନ୍ତି ଚଳୁଛନ୍ତି, ତେଣୁ ସନ୍ଦୀପନି ଗୁରୁ ଆସିଲେ, ଆସିକି ଦେଖିଲେ କୃଷ୍ଣ ବଳରାମ ନାହାନ୍ତି, ତେଣୁ ସେ ରାତିରେ ସେ ଶୋଇପାରିଲେ ନାହିଁ, ତେଣୁ ଯେତେବେଳେ ସକାଳ ହେଲା ସେ ଚାଲିଲେ କୃଷ୍ଣଙ୍କୁ ଡାକି ଡାକି ଯାଉଛନ୍ତି, ବଳରାମ ଡାକି ଡାକି ଯାଉଛନ୍ତି, ତା'ପରେ ଯେତେବେଳେ ଦେଖିଲେ କୃଷ୍ଣ ବଳରାମ ଏହିଭଳି ଭାବରେ କାଠକୁ ମୁଣ୍ଡେଇକି ରଖି ଚଳୁଛନ୍ତି, ତାକୁ କୁଣ୍ଡେଇ ପକେଇଲେ, ତୁମେ ସତ୍ ଶିଷ୍ୟ, ଯେ ସତ୍ ଶିଷ୍ୟ ସେ ସଦ୍ଗୁରୁ ହୋଇପାରିବେ, ଯେ ସତ୍ ଶିଷ୍ୟ ମଣିଷ କେମିତି ଗୁରୁ ହେବେ, ପ୍ରଥମେ ଶିଷ୍ୟ ହେବାକୁ ପଡ଼ିବ, ତାପରେ ଗୁରୁ ହେବେ, ତେଣୁ ଭଗବାନ ସତ୍ ଶିଷ୍ୟ ହୋଇଥିଲେ ବର୍ତ୍ତମାନ ବର୍ତ୍ତମାନ ସଦ୍ଗୁରୁ ଉପରେ କାର୍ଯ୍ୟ କରୁଛନ୍ତି, ଶିଷ୍ୟକୁ ଶାସନ କରିବାକୁ ପଡ଼ିବ, ତେଣୁ ପ୍ରଥମେ ଅର୍ଜୁନକୁ କହିଲେ ତୁମେ ନମ୍ବର ୱାନ୍ ମୂର୍ଖ, ତେଣୁ ଏଇ କଥା ମଧ୍ୟ ରାଜା ରଘୁବନ ଯେତେବେଳେ ଆମର ଜଡ଼ଭରତଙ୍କ ସହିତ ଉପାଖ୍ୟାନରେ ଏ କଥା ମଧ୍ୟ ଆସିବ, ଏଇ କଥା ସେ କହିବେ, ଅସୂଚ୍ୟାନ ପ୍ରଜ୍ଞାବାଦାସ୍ତାସେ ପଦାସନ ଅଗତା ସୁସ୍ଥ ନାମସୁ ପଣ୍ଡିତା, ତେଣୁ ସେଠି ମଧ୍ୟ ସେ କଥା କହିବେ, ସେ ଅକବିତ କବିତ ବାଦା ବାଦାମ ବଦନ୍ତି, ତୁମେ ମୂର୍ଖ ପଣ୍ଡିତ ବୋଲି କଥା କହୁଛ, ରାଜା ରଘୁବନ କହିବେ କଥା, ଯାହା ହଉ ଭଗବାନ ଏଠି ଏଭଳି ଭାବରେ କହିଲା ପରେ ଅର୍ଜୁନ ଚିନ୍ତା କରୁଛନ୍ତି, ମୁଁ ଯେଉଁ ଏତେ କଥା କହିଲି ସବୁ ମୂର୍ଖ ମୂର୍ଖତା ହେବ, ତେଣୁ ଅର୍ଜୁନ ଚିନ୍ତା କରୁଛନ୍ତି ଯେ ମୁଁ ଯେଉଁ ଚିନ୍ତା କରୁଥିଲି ମୋର ଗୁରୁ ମୋର ପିତାମହ ଏସବୁ କହୁଥିଲି, ଯଦିଓ ସେମାନେ ଆତ୍ମା ହେଲେ ମଧ୍ୟ ଅସୁସ୍ଥତ୍ୱ ହେତୁ ମାଆ ମୁଁ ଚିନ୍ତା କରୁଥିଲି ସେ ମୃତ୍ୟୁବରଣ କରିବେ, ତେଣୁ ପ୍ରକୃତରେ ତାଙ୍କର ମୃତ୍ୟୁ ନାହିଁ। ବର୍ତ୍ତମାନ ସିନା କହିଦେଲେ, ମୂର୍ଖ ବୋଲି କହିଦେଲେ, ବର୍ତ୍ତମାନ ତାକୁ ବୁଝାଉଛନ୍ତି। ଦେଖ ଅର୍ଜୁନ, ତୁମେ ଯେଉଁ ଯାହା ପାଇଁ ସୂଚନା କରୁଛ, ଏ କଥା ଭୀଷ୍ମ ମହମ ସଂଖ୍ୟ ଦ୍ରୋଣାଚ ମଧୁସୂଦନ, କେମିତି ମୁଁ ଭୀଷ୍ମ ଦ୍ରୋଣ ଏମାନଙ୍କୁ କେମିତି ହତ୍ୟା କରିବି, ଏଇଭଳିଆରେ କହିଲେ ଯେଉଁ ତୁମେ କାହାକୁ ହତ୍ୟା କରିବ? ଜନ୍ମ ମରଣ ଶୂନ୍ୟତା, ଜୀବର କ'ଣ ମରଣ ଅଛି ତୁମେ ହତ୍ୟା କରିବ? ପରେ କହିବେ, ଜୟନା ପ୍ରତି ହନ୍ତାରମ ଦଶ୍ଚେନ ମନ୍ୟତେ ହତମ ଉଭୟ ନ ବିଜାଣତ ନା ହନ୍ତି ନା ଅନ୍ୟତେ। ଏ ପରେ ଆସିବା କଥା, ଯିଏ ଭାବ ସେ ମୁଁ ତାକୁ ମାରିଦେଲି, ସିଏ ମୋତେ ମନ ମାରିଲା, ଏଇଭଳିଆରେ ଯେଉଁ କରୁଛନ୍ତି, ପ୍ରକୃତିରେ କିଏ କାହାକୁ ମାରୁନାହାନ୍ତି, ନା ହନ୍ତି ନ ଅନ୍ୟତେ, କିଏ କାହାକୁ ମାରିବ ନାହିଁ, କିଏ କି ମରିବ ନାହିଁ। ଆମେ ସବୁବେଳେ ଅମର, ଅମରତ୍ୱ ପ୍ରାପ୍ତ ହେବା ପାଇଁ ଯାଉଥିଲା ହିରଣ୍ୟକଶିପୁ, ମୁଁ ଅମର ହେବା ପାଇଁ ଚାହୁଁଛି, କିନ୍ତୁ ସେ ଜାଣିନାହିଁ ସେ ଯେ ଅମର ବ୍ୟକ୍ତି ଆମେ ସମସ୍ତେ ଅମର। ଭଗବତ ଭଗବାନ କହିବେ ସେକଥ ପରେ କହିବେ, ନ ଜାତି ନିହତି ବା କଦାଚି ନାୟମ ଭୂତା ଭୂତା ବା ନୁହ୍ୟ ଅଜନିତ୍ୟ ଶାଶ୍ୱତ ଏ ପୁରାଣ ନା ହନ୍ୟତେ ହନ୍ୟମାନ ଶରୀରେ। ପ୍ରକୃତିରେ ଆମର ଜନ୍ମ ନାହିଁ କି ମୃତ୍ୟୁ ନାହିଁ, କେବଳ ଆମେ ଶରୀର ଗ୍ରହଣ କରୁଛେ। ତେଣୁ ଭଗବାନ ଏଠି କହୁଛନ୍ତି ଯେ ନ ତୁ ଏବ ଅହମ୍, ଏମିତି ନ ତୁ ଏବ ଅହମ୍ ଯାତୁ ନା ଆସମ୍ ନ ଅସମ୍ ନ ତୁ ଏବ ଅହମ୍ ଯାତୁ ନ ଆସମ୍ ନା ଆସମ୍ ମାନେ ନ ଆସମ୍ ନ ତ୍ୱଂ ନେମେ ଜନା ଦୀପା। ଦେଖ ଅର୍ଜୁନ, ତମେ ମୁଁ ଏବଂ ଏଇ ଯେଉଁ ଜନାଧିପ ସବୁ ରହିଛନ୍ତି, ରାଜାମାନେ ସବୁ ରହିଛନ୍ତି, ଜନାଧିପ ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ସେମାନେ ନଥିଲେ, ଅତୀତରେ ସେମାନେ ଥିଲେ, ବର୍ତ୍ତମାନ ତ ଦେଖୁଛ ଅଛନ୍ତି, ଏମାନେ ମରା ପରେ ମଧ୍ୟ ରହିବେ। ନ ଚାହିଁବ ନ ଭବିଷ୍ୟ ଆମ ବିପରୀତ ଇଏରେ କହୁଛନ୍ତି, ଏମାନେ ସବୁବେଳେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ରହିବେ। ତେଣୁ ସେ ତାକୁ ଆଉ ଗୋଟେ ପ୍ରକାର କହିଲେ, ପରୋକ୍ଷ ଭାବରେ କହିଲେ, ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ସେମାନେ ନଥିଲେ। ତେଣୁ ଏ କଥା ଉପରେ ଗୁରୁତ୍ୱ ଦେବା ପାଇଁ କଥାକୁ ପରୋକ୍ଷ ଭାବରେ ସେ କହୁଛନ୍ତି ଭଗବାନ, ଏମିତି କେତେବେଳେ ଦିନ ନଥିଲା ସେମାନେ ନଥିଲେ, କୋଟି କୋଟି ବର୍ଷ ତଳେ, କୋଟି କୋଟି ବର୍ଷ ତଳେ ଆମେ ଥିଲେ ନା ନଥିଲେ, ଆମେ ଥିଲେ। ଅଜୋଦିତ୍ୟ ଶାଶ୍ୱତ ଏ ପୁରାଣ, ପରେ କହିବେ ସେଇଟା, ନିତ୍ୟ ଏବଂ ଶାଶ୍ୱତ ଏ ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି। ନିତ୍ୟ ଆଉ ଶାଶ୍ୱତ ଭିତରେ ତଫାତ୍ କ'ଣ? ନିତ୍ୟ ହେଉଛି ବୃଦ୍ଧି ନିଷେଧ କରାଯାଇଛି, ଆମର ଯେଉଁ ଆକାର ରହିଛି, ଆତ୍ମାର ଆକାର ହେଉଛି କ'ଣ? କେଶର ଅଗ୍ରଭାଗର 10,000 ଭାଗର ଭାଗେ, ଇଏ ହେଉଛି ଆତ୍ମାର ସ୍ଥିତି। ତେଣୁ କୋଟି କୋଟି ବର୍ଷ ତଳେ ସେତିକି ଥିଲା, ଆଗରୁ ଟିକେ ବଢ଼ିଗଲା ନା ବୃଦ୍ଧି ନା ବୃଦ୍ଧିକୁ ବନା କରାଯାଇଛି, ନାହିଁ ବୃଦ୍ଧି ନାହିଁ, ଏତେ ବର୍ଷ ହେଲାଣି କମିଯାଇଥିବ, ଆଉ ଟିକେ ଆକାର କମି ନା ନା। ନିତ୍ୟ ଶାଶ୍ୱତ, ଶାଶ୍ୱତ କହିଲେ କ୍ଷୟ ଅପକ୍ଷୟ ନିଷେଧ କରାଯାଇଛି, କ୍ଷୟ ହେବ ନାହିଁ, ବୃଦ୍ଧି ନାହିଁ କି କ୍ଷୟ ନାହିଁ। ଚିତ୍ ଜଗତ ସବୁ କିଛି ତାହେଲେ ପରେ କିଛି କ'ଣ, ଆମର ଯେଉଁ 6ଟି ପରିବର୍ତ୍ତନ ହେଉଛି ସେଥିରେ କୌଣସି ପରିବର୍ତ୍ତନ ନାହିଁ, ସେଥିପାଇଁ କୁଟସ୍ଥ ବୋଲି କୁହାଯାଉଛି। ତେଣୁ ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ଏମାନେ ନଥିଲେ, ଏବଂ ଏମିତି କେତେବେଳେ ସମୟ ହେବ ନାହିଁ ଯେତେବେଳେ ଏମାନେ ରହିବେ ନାହିଁ। ତା ଅର୍ଥ ଭଗବାନ କହିବାକୁ ଚାହୁଁଛନ୍ତି, ଏମାନେ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ଏ ଭବିଷ୍ୟତରେ ମଧ୍ୟ ରହିବେ। ତେଣୁ ଆତ୍ମା, ଏଠି ଆତ୍ମା ସମ୍ବନ୍ଧୀୟ କଥା କୁହାଯାଉଛି, ଆମର ଯେଉଁ ରହିଛନ୍ତି ମାୟାବାଦୀମାନେ, ଯେହେତୁ ଆମର ପ୍ରଭୁପାଦ ମହାରାଜ ମାୟାବାଦୀ ବିରୁଦ୍ଧରେ କ'ଣ ପାଶ୍ଚାତ୍ୟ ଦେଶ ତାରିଣୀ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ, ମାୟାବାଦୀ ମାନେ ସେମାନେ ହେଉଛନ୍ତି ନିର୍ବିଶେଷ ଶୂନ୍ୟବାଦୀ। ସେମାନେ ନିର୍ବିଶେଷ କହିଲେ ମାୟାବାଦୀ ମାନେ କହନ୍ତି ଭଗବାନର କୌଣସି ବ୍ୟକ୍ତିତ୍ୱ ନାହିଁ, ବ୍ୟକ୍ତିତ୍ୱ ନାହିଁ, ସେ ଅବ୍ୟକ୍ତ। ଭଗବଦ୍ଗୀତାରେ ଭଗବାନ କହିଲେଣି ଅବ୍ୟକ୍ତମ ବ୍ୟକ୍ତି ମହାପନ୍ନମ ମାନ୍ୟତେ ମାମ ବୁଦ୍ଧୟ ପରମ ଭାବ ମଦାନନ୍ଦ ମହାବୟ ମନୋତ୍ତମ। ଯେଉଁମାନେ ବୁଦ୍ଧିମାନ ହୁଅନ୍ତି ସେମାନେ ଭାବନ୍ତି ଇଏ ଭଗବାନ ଅବ୍ୟକ୍ତ ଥିଲେ, ବର୍ତ୍ତମାନ ବ୍ୟକ୍ତ ହୋଇକରି ଆସିଲେ ତାପରେ ପୁଣି ଅବ୍ୟକ୍ତ ହୋଇଯିବେ, ଏଭଳି ଭାବରେ ସେମାନେ କହନ୍ତି। ମାୟାବାଦୀ ମାନେ ସେଇଟା କୁହନ୍ତି ଯେ ଭଗବାନ କହିଲେ ସେ ଆଉ ତାଙ୍କର ଶରୀର ନାହିଁ, ନିର୍ବିଶେଷ ନିର୍ବିଶେଷ। ତେଣୁ ଏ ମାୟାବାଦୀଙ୍କ ବୁଦ୍ଧରେ ଆମର ସେମାନଙ୍କୁ ଉଦ୍ଧାର କରିଛନ୍ତି ମହାପ୍ରଭୁ ନିର୍ବିଶେଷ। ମହାପ୍ରଭୁ ସେଇଟାକୁ ଆନ୍ଦୋଳନ ଆରମ୍ଭ କରିଥିଲେ, ମହାପ୍ରଭୁ କହିଥିଲେ ସେ କଥା ଯେ ମାୟାବାଦ ଭାଷ ଶୁଣିଲେ ହଏ ସର୍ବନାଶ। ମାୟାବାଦ ଆମର ବିଶେଷ ଭାବରେ ଭାରତବର୍ଷରେ ମାୟାବାଦ ଦର୍ଶନଟା ଚାରିଆଡ଼େ ବ୍ୟାପି ଯାଇଛି, କାହିଁକିନା ଶଙ୍କରାଚାର୍ଯ୍ୟ ଆସିଲେ ନା, ଶଙ୍କରାଚାର୍ଯ୍ୟ ଯଦିଓ ଭଗବାନ ଆସିବଜି, ଶିବଜୀଙ୍କ ଆବିର୍ଭାବ ଆସିଗଲା, ଶିବଜୀ କଥା ଆସିଗଲା, ଶିବଜୀଙ୍କ କୃପା ମିଳିଗଲା, ଆମେ ଆସନ୍ତା କେତେ ପାଳନ କରୁଛେ, କିନ୍ତୁ ମାର୍ଚ୍ଚ ମଧ୍ୟରେ ଆଜି ପାଳନ କରାଯାଉ ଶିବଜୀଙ୍କ କଥା, ଶିବଜୀଙ୍କର ଆବିର୍ଭାବ। ତେଣୁ ଶିବଜୀଙ୍କର ଅବତାର ହେଉଛନ୍ତି ଶଙ୍କରାଚାର୍ଯ୍ୟ। ଶିବଜୀଙ୍କୁ ଆମର ପ୍ରମାଣ କରାଯାଇ ପଦ୍ମପୁରାଣରେ କୁହାଯାଇଛି, ଶିବଜୀ କହୁଛନ୍ତି ପାର୍ବତୀ ଯେ ମାୟାବାଦ ଅସତ୍ଶାସ୍ତ୍ରମ ପ୍ରଚ୍ଛନ୍ନ ବୌଦ୍ଧ ମୁଚ୍ୟତେ ମୟବେତା କଳୌ ଦେବୀ କଳୌ ବ୍ରାହ୍ମଣ ମୂର୍ତ୍ତିନା, ମୟବେତା ଭୀତା ଦେବୀ କଳୌ ବ୍ରାହ୍ମଣ ମୂର୍ତ୍ତିନା। ଏ ଦେବୀ ପାର୍ବତୀ ଯେ ମାୟାବାଦ ଶଙ୍କରାଚାର୍ଯ୍ୟ ସ୍ଥାପନ କରିଥିଲେ ମାୟାବାଦ, ମାୟାବାଦ ଅସତ୍ଶାସ୍ତ୍ର, ଏଇଟା ପ୍ରକୃତି ଶାସ୍ତ୍ର ନୁହଁ, ଏଇଟା ଅସତ୍ଶାସ୍ତ୍ର। ପ୍ରଚ୍ଛନ୍ନ ବୌଦ୍ଧ ମୁଚ୍ୟତେ, ଏଇଟା ବୌଦ୍ଧ ଧର୍ମକୁ ଖଣ୍ଡନ କରିବା ପାଇଁ ଏ ମାୟାବାଦର ଆଶ୍ରୟ ନେଇଥିଲେ ଶଙ୍କରାଚାର୍ଯ୍ୟ। ତେଣୁ ଏ ପ୍ରଚ୍ଛନ୍ନ ବୁଦ୍ଧ ଧର୍ମ, ବୁଦ୍ଧ ଧର୍ମ ସିଧାସଳଖ ନିନ୍ଦା କରିଦେଲେ, ବେଦକୁ ନିନ୍ଦା କରିଦେଲେ, ନିନ୍ଦସି ଯଜ୍ଞ ବିଦେ ରହସ୍ତି ଜାତମ ନିନ୍ଦା କରିଦେଲେ, କିନ୍ତୁ ଇଏ ବେଦକୁ ସ୍ଥାପନ କରିଛନ୍ତି। ତେଣୁ ବେଦକୁ ସ୍ଥାପନ କରି ବେଦର ଗୌଣ ଅର୍ଥ ପ୍ରକାଶ, ବେଦର ଯେଉଁ ରହିଛି, ବେଦରେ ଯାହା ସବୁ ରହିଛି ତା'ର ଗୌଣ ଅର୍ଥକୁ ପ୍ରକାଶ କରିଛି, ମୁଖ୍ୟ ଅର୍ଥ ପ୍ରକାଶ କରିନାହାନ୍ତି। ତେଣୁ ସେ ବେଦକୁ ଗ୍ରହଣ କଲେ, କିନ୍ତୁ ଯେଉଁ ରହିଛି ଭଗବାନଙ୍କୁ ବ୍ରହ୍ମ ବ୍ରହ୍ମକୁ ଗ୍ରହଣ କରିଛନ୍ତି, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଏଇଟା ସେ କହିଲେ ଏ ମାୟାବାଦ। ଯାହା ହେଉ ସେମାନଙ୍କର କଥା ହେଉଛି କ'ଣ ନା ଆମେ ବର୍ତ୍ତମାନ ମାୟାଗ୍ରସ୍ତ ହେଇକି ରହିଛେ, ମାୟାଗ୍ରସ୍ତରୁ ମୁକ୍ତ ହେବା ସେମାନେ ଭଗବାନ ସହିତ ମିଶି ଏକ ହେଇଯିବା, ଏଇଟା ହେଉଛି ମାୟାବାଦ ଫିଲୋସଫି ମୁଖ୍ୟ ଦର୍ଶନ ହେଉଛି ଏଇଟା। ଭଗବାନଙ୍କର କୌଣସି ଶରୀର ନାହିଁ, ନିର୍ବିଶେଷ ତାଙ୍କର କୌଣସି ବ୍ୟକ୍ତିତ୍ୱ ନାହିଁ, ସେ ହେଉଛନ୍ତି ଜ୍ୟୋତି, ଆମେ ମଧ୍ୟ ସେ ଜ୍ୟୋତିରେ ମିଶିଯିବା, ଏଇ ମାୟାବାଦର ଦର୍ଶନର ମୋଟ ଉପରେ ଏଇ ଦର୍ଶନ ହେଉଛି ଏଇଟା, ନିର୍ବିଶେଷବାଦ ବୋଲି କୁହାଯାଉଛି। ତେଣୁ କାହିଁକି ଏଇଟା କରାଗଲା ନା, ଭଗବାନ ଏଇଟା ନିର୍ଦ୍ଦେଶ ଦେଇଛନ୍ତି ଶିବଜୀଙ୍କୁ, ତୁମେ ଯାଇକି ମାୟାବାଦକୁ ପ୍ରଚାର କର। କାହିଁକି ନା ଲୋକମାନେ ବେଦର ଦ୍ୱାଇ ଦେଇ ସବୁ ଯଥେଚ୍ଛା ସବୁ ଜୀବ ହତ୍ୟା କରୁଥିଲେ, ଭାଗବତରେ ଦେଖି ପ୍ରଥମ ତୃତୀୟ ଅଧ୍ୟାୟରେ ବିଭିନ୍ନ ଅବତାରମାନଙ୍କ ଭିତରେ ବର୍ଣ୍ଣନା କରାଯାଉଛି, ସେଥିରେ ବୁଦ୍ଧଦେବଙ୍କୁ ଅବତାର ବିଷୟରେ କୁହାଯାଇଛି। ବୁଦ୍ଧଦେବ ହେଉଛନ୍ତି ଏକୋଇଶତମ ଅବତାର, ବୁଦ୍ଧଦେବଙ୍କ ଅବତାର ବୋଲି କୁହାଯାଇଛି, ଠିକଟେ ସେ ଭବିଷ୍ୟତ ବୋଲି କୁହାଯାଇଛି, ଭବିଷ୍ୟତ କାଳରେ ଆସିବେ ବୋଲି କୁହାଗଲା, ପରେ ଆସିବେ କାହିଁକି ନା ଭାଗବତଙ୍କୁ ଯେଉଁ କୁହାଯାଇଥିଲା ଏଇଟା 5000 ବର୍ଷ ତଳେ କୁହାଯାଇଥିଲା, ବୁଦ୍ଧଦେବ ଆସିଲେ ପରେ ତା ପରେ ଆସିଲେ, ସେଥିପାଇଁ ଭବିଷ୍ୟତ କାଳରେ ବର୍ଣ୍ଣନା କରାଯାଇଛି। ବୁଦ୍ଧ ନାନା ଅଙ୍ଗନା ସୁଦ୍ଧା କିକଟେ ସେ ଭବିଷ୍ୟତି, କିକଟ ଦେଶରେ ସେ ଆସିବେ, ଏଇଟା ଭବିଷ୍ୟତ କାଳରେ ବର୍ଣ୍ଣନା କରାଯାଇଛି। ତେଣୁ କାହିଁକି ବୁଦ୍ଧଦେବ ଆସିବେ ଭଗବାନଙ୍କର ଅବତାର ବୋଲି କୁହାଯାଉଛି ନା, ସିଏ ଏଇ ଯଜ୍ଞକୁ ବନ୍ଦ କଲେ କାହିଁକି ନା, ଏ ସଦୈବ ହୃଦୟ ଦର୍ଶିତ ପଶୁ ଭାବ, ଲୋକମାନେ ବେଦର ଦ୍ୱାଇ ଦେଇ
ଯଥେଚ୍ଛା ପଶୁ ପଶୁ ହତ୍ୟା କରୁଥିଲେ। ତେଣୁ ଭଗବାନ ବୁଦ୍ଧର ଉପରେ ଆସି ଏବଂ ସମୟ ସୁରଦ୍ଧି ସାମିଲ କରାଯାଇଛି। ବୁଦ୍ଧଦେବ ଆସିଲେ ଭଗବାନ ସେ ଯେଉଁମାନେ ସୁରଦ୍ୱିଷା, ସୁରଦ୍ୱିଷା କିଏ ନା ଅସୁରମାନ ମୋହ କରିବା ପାଇଁ, ଅସୁରମାନ ଭଗବାନ ଗ୍ରହଣ କରିବେ ନାହିଁ। ତେଣୁ ସେମାନେ ବେଦରେ ଦାୟ ଦେଇକି ଯଥେଚ୍ଛା ଭାବରେ ଜୀବ ହତ୍ୟା କରୁଥିଲେ। ବେଦରେ ରହିଛି ଗୋମେଦ ଯଜ୍ଞ ସବୁ ରହିଛି, ଅଶ୍ୱମେଧ ଯଜ୍ଞ ସବୁ ରହିଛି, ମାଂସ ଭକ୍ଷଣର ବ୍ୟବସ୍ଥା ରହିଛି, ଏଇଟାକୁ ଦହି ଦେଇକରି ସେମାନେ ଜୀବ ହତ୍ୟା କରୁଥିଲେ, କିନ୍ତୁ ସେମାନେ ଭଗବାନ ଗ୍ରହଣ କରୁନଥିଲେ। ତେଣୁ ଭଗବାନ ଆସି ବେଦକୁ ନିନ୍ଦା କଲେ, କହିଲେ ବେଦ ମାନୁନାହିଁ, ତେଣୁ ସେ ଭଗବାନ ମଧ୍ୟ ଗ୍ରହଣ କଲେ ନାହିଁ। ତେଣୁ ପରୋକ୍ଷ ଭାବରେ ଜଣେ ଅସୁର ଯଦି ବୁଦ୍ଧଦେବଙ୍କ କଥା ଗ୍ରହଣ କରିବ, ଅହିଂସା ପ୍ରଚାର କଲେ, ସେ ଜୀବହତ୍ୟାକୁ ବନ୍ଦ କଲେ, ସତ୍ ମାର୍ଗ ସବୁ ପ୍ରଦର୍ଶନ କଲେ, ଏଇଭଳି ଭାବରେ ବୁଦ୍ଧଦେବଙ୍କ କଥାକୁ ଯଦି ଗ୍ରହଣ କରିବ, ତାହେଲେ ସେ ପରୋକ୍ଷ ଭାବରେ ଭଗବାନଙ୍କୁ ଗ୍ରହଣ କରିବ। ତେଣୁ ଅସୁରମାନେ ଭଗବାନ ଗ୍ରହଣ କରିବେ ନାହିଁ, ସେଥିପାଇଁ ଭଗବାନ ବୁଦ୍ଧଦେବ ଉପରେ ଆସି ଭଗବାନଙ୍କୁ ସେ ମଧ୍ୟ ମାନିଲେ ନାହିଁ। ତେଣୁ ଏଇଭଳି ଭାବରେ ବା ଯେଉଁ ଆସିଲେ ବୁଦ୍ଧଦେବ, ତେଣୁ ଆମର ବୈଦିକ ଧର୍ମ ଲୋପ ପାଇଗଲା। ବୈଦିକ ଧର୍ମ ଯେଉଁ ରହିଛି ବେଦ ଧର୍ମ ଲୋପ ପାଇଗଲା, ତେଣୁ ବୁଦ୍ଧ ଧର୍ମ ଚାରିଆଡ଼େ ବ୍ୟାପିଗଲା। ତେଣୁ ଭଗବାନ ଶିବଜୀଙ୍କୁ ନିର୍ଦ୍ଦେଶ ଦେଲେ, ତୁମେ ଯାଅ ମାୟାବାଦ ପ୍ରଚାର କର, ବୁଦ୍ଧ ଧର୍ମକୁ ଖଣ୍ଡନ କର। ତେଣୁ ଆସିଲେ ଶଙ୍କରାଚାର୍ଯ୍ୟ, ଆସିଲେ ଶଙ୍କରାଚାର୍ଯ୍ୟ ଶିବଜୀଙ୍କର ଅବତାର ଶଙ୍କରାଚାର୍ଯ୍ୟ। ତେଣୁ ଶଙ୍କରାଚାର୍ଯ୍ୟ ଆସି ସେହି ମାୟାବାଦକୁ ସ୍ଥାପନ କଲେ, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ତେଣୁ ସେ ସମୟରେ ସେଇଟା ଆବଶ୍ୟକତା ଥିଲା, ଶଙ୍କରାଚାର୍ଯ୍ୟ ସବୁ ଏଇସବୁ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ସବୁ ତାଙ୍କର ମାୟାବାଦ ଦର୍ଶନ ଦେଇ ଅନ୍ତିମରେ କହିଲେ, ଶ୍ରୀ ଭକ୍ତିପୁର ନାମ ସେ ମହାରାଜ ଏଇଟା କହୁଥିଲେ, ଅନ୍ତିମରେ ସେ କହିଲେ କ'ଣ, ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ ସମ୍ପ୍ରାପ୍ତେ ସନ୍ନିହିତେ କାଳେ ନହି ନୈରକ୍ଷତି ଦୁକୃନୁ କରଣୀ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ କହିଲେ ସେ। ତେଣୁ ଶଙ୍କରାଚାର୍ଯ୍ୟଙ୍କର ଯେଉଁମାନେ ତାଙ୍କର ଅନୁବର୍ତ୍ତୀ ଅଛନ୍ତି, ତାଙ୍କ ଯେଉଁମାନେ ଅନୁଗାମୀ, ସେମାନେ ଏଇଟାକୁ ବୁଝିପାରିଲେ ନାହିଁ, ବୁଝିପାରନ୍ତି ନାହିଁ। ସେମାନେ କହିଲେ ଏଇଟା ଯେଉଁ କହିଲେ ଭଜ ଗୋବିନ୍ଦ, ସେଇଟା ଆମମାନଙ୍କୁ କୁହାଯାଏ ନାହିଁ, ଏଇଟା କାହାକୁ କୁହାଯାଇଛି, ମୂଢ଼ ମତେ, ମୂଢ଼ ମତେ ମାନେ ମୂର୍ଖ ଯେଉଁମାନେ ସେମାନେ ଭଜ ଗୋବିନ୍ଦ କହୁଛେ, ଯେଉଁମାନେ ବିଦ୍ୱାନ ସେମାନେ ବେଦଶାସ୍ତ୍ର ଅଧ୍ୟୟନ କରିବେ, ବେଦାନ୍ତ ସୂତ୍ରକୁ ଧ୍ୟାନ କରିବେ, ବେଦାନ୍ତ ସୂତ୍ର ଚିନ୍ତନ କରିବେ, ଏଇଭଳି ଭାବରେ ସେମାନେ ବାସ କରନ୍ତି ତାର ଅର୍ଥକୁ। ତେଣୁ ଭଗବାନ ଶିବଜୀ ଶଙ୍କରାଚାର୍ଯ୍ୟ ଉପରେ ଆସି ସେ ମାୟାବାଦୀକୁ ସ୍ଥାପନ କଲେ। ସେ ସମୟରେ ମାୟାବାଦର ଆବଶ୍ୟକତା ଥିଲା, ଶଙ୍କରାଚାର୍ଯ୍ୟ ଯେଉଁ ମାୟାବାଦ ପ୍ରଚାର କଲେ ସେ ସମୟରେ ଆବଶ୍ୟକତା ଥିଲା, ବର୍ତ୍ତମାନ ସେସବୁ ଆବଶ୍ୟକତା ନାହିଁ। ସେଇଟା ବର୍ତ୍ତମାନ ମହାପ୍ରଭୁ ଆସି ସେ ମାୟାବାଦୀକୁ ଖଣ୍ଡନ କଲେ। ମାୟାବାଦୀଙ୍କର ଯେଉଁ ବଡ଼ ବଡ଼ ବିଦ୍ୱାନ ବ୍ୟକ୍ତିମାନେ ସବୁ ଥିଲେ, ଦେବତାମାନ ଗୁରୁ ବୃହସ୍ପତିଙ୍କର ଶିଷ୍ୟ, ବୃହସ୍ପତିଙ୍କର ଅବତାର ଥିଲେ ସାର୍ବମ ଭଟ୍ଟାଚାର୍ଯ୍ୟ, ତେଣୁ ମହାପ୍ରଭୁ ଆସି ପ୍ରଥମେ ତାଙ୍କୁ ପରାସ୍ତ କଲେ, ମାୟାବାଦୀକୁ ପରାସ୍ତ କରି ଆମର ଯେଉଁ ବୈଦିକ ସିଦ୍ଧାନ୍ତକୁ ସ୍ଥାପନ କରିଛନ୍ତି। ସେ ବେଦର ଯେଉଁ ମୁଖ୍ୟ ଅର୍ଥକୁ ସ୍ଥାପନ କରିଛନ୍ତି, ଗୌଣ ଅର୍ଥ ସେ ସ୍ଥାପନ କରିଥିଲେ, ଏ ମୁଖ୍ୟ ଅର୍ଥକୁ ସ୍ଥାପନ କଲେ। ତେଣୁ ସାରଙ୍ଗ ଭଟ୍ଟାଚାର୍ଯ୍ୟ ତାଙ୍କ ମହାପ୍ରଭୁଙ୍କ ଶରଣରେ ଗଲେ, ପୁରୀରେ ଆସି ଫାଷ୍ଟ ମହାବାଦୀକୁ ପରାସ୍ତ କଲେ, ସାରଙ୍ଗ ଭଟ୍ଟାଚାର୍ଯ୍ୟଙ୍କୁ ପରାସ୍ତ କଲେ। ତାପରେ ଯେତେବେଳେ ଗଲେ ବୃନ୍ଦାବନ, ଗଲେ ବୃନ୍ଦାବନରେ କାଶୀରେ, କାଶୀରେ ରହି ଏଠି ପ୍ରକାଶ ମଧ୍ୟ ସରସ୍ୱତୀ ଥିଲେ, ତାଙ୍କର ହଜାର ହଜାର ଶିଷ୍ୟ ଥିଲେ, ସିଏ ଶଙ୍କରାଚାର୍ଯ୍ୟଙ୍କର ଅନୁଗାମୀ, ବହୁତ ବିଦ୍ୱାନ ପଣ୍ଡିତ ପ୍ରକାଶାନନ୍ଦ ସରସ୍ୱତୀ, ତେଣୁ ମହାପ୍ରଭୁ ଆସି ତାଙ୍କୁ ମଧ୍ୟ ପରାସ୍ତ କଲେ। ତେଣୁ ଏହିଭଳି ଭାବରେ ମହାପ୍ରଭୁ ମାୟାବାଦୀକୁ ଖଣ୍ଡନ କରିଛନ୍ତି।
ଜଣେ ମହାପ୍ରଭୁଙ୍କ ଧାରାରେ ଯେଉଁ ଆସୁଛନ୍ତି ପ୍ରଭୁପାଦ ମହାରାଜ, ପ୍ରଭୁପାଦ ମହାରାଜଙ୍କୁ ଆମେ ପ୍ରାର୍ଥନା କରୁଛେ ଏହିଭଳି ଭାବରେ, ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ। ନିର୍ବିଶେଷ କହିଲେ ଯେଉଁମାନେ ଏଇ ମାୟବାଦ, ମାୟବାଦୀ ତାକୁ ଉଦ୍ଧାର କରିଛନ୍ତି, ଏବଂ ଶୂନ୍ୟବାଦ ହେଉଛନ୍ତି ଯେଉଁମାନେ ବୁଦ୍ଧ, ସେମାନେ ସବୁକିଛି ନିର୍ବାଣ, ଆଉ କିଛି ନାହିଁ, ସବୁ ଜିରୋ, ଏଇଟା କ'ଣ ତାଙ୍କର ଏଇଟା। ଏବଂ ପାଶ୍ଚାତ୍ୟ ଦେଶ କହିଲେ ସେମାନେ ବହୁତ ପାପୀ ଥିଲେ। ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି, ପ୍ରଭୁପାଦମାନେ ସବୁବେଳେ ସେ ଶ୍ଳୋକଟି କହନ୍ତି, ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଏ ମଙ୍ଗଳାଚରଣ କରିଛନ୍ତି ସୁଖଦେବ ଗୋସ୍ୱାମୀ, ତା ଦେହରେ ଏହି ଶ୍ଳୋକଟି ଅଛନ୍ତି, ଯେଉଁ ରହିଛନ୍ତି ବିଭିନ୍ନ ପାପୀମାନେ ସବୁ ରହିଛନ୍ତି ପାଶ୍ଚାତ୍ୟ ଜଗତର ଲୋକମାନେ, ଏଇଭଳି ଭାବରେ ବହୁତ ପାପୀ ସେମାନେ। କିଏ ସେମାନେ ନା ଯେଉଁ ରହିଛନ୍ତି କ'ଣ ତାଙ୍କ ନାଁ ସବୁ, ହଜାରେ ନାଁ ସବୁ ରହିଛି ନା, ଏ ଆନ୍ଧ୍ର ପୁଲିନ୍ଦ ପୁଲକସା ଆବିର ସୁନ୍ଧା ଜଗନା କଷା ଦେହ ଜେନି ପାପା ଜଳପା ଶ୍ରେୟା ଶ୍ରେୟା ସୁଧାନ ଚାଷ୍ମୀ ପ୍ରଭିଷ୍ଣମେ ନ, ଏମାନେ ସବୁ ବହୁତ ପାପୀ ବ୍ୟକ୍ତି। ଫାଷ୍ଟ ଆରମ୍ଭ ହେଉଛି କେଉଁଟା ନା କ'ଣ ତାଙ୍କ ନାଁ, କିରାତ, କିରାତରୁ ଆରମ୍ଭ ହେଉଛି। କିରାତ କହିଲେ ମହାପ୍ରଭୁ ଭଗବାନ ରାମଚନ୍ଦ୍ର ଆସିଥିଲେ, ସେ କିରାତ ଭଗବାନ ରାମ ସଖା ହେଇଥିଲେ, ଭଗବାନଙ୍କର ମିତ୍ର ହେଇଥିଲେ ସେ କିରାତ। ସେମାନେ ପ୍ରାୟ ସାଧାରଣତଃ ସବୁ ପାପୀ ବ୍ୟକ୍ତି। କିରାତ ଗୁଣ ଆନ୍ଧ୍ର ପୁନିନ୍ଦ କୁକସା ଆବିର ଶୁମ୍ଭା ଜଗନା ପ୍ରସାଦ, ଏସବୁ ପୃଥିବୀର ବିଭିନ୍ନ ଦେଶର ନାମ ସବୁ ରହିଛି, ପ୍ରଭୁପାଦମାନେ କହିଛନ୍ତି କିଏ କେଉଁଠିକାର। ଗୁଣ ଆନ୍ଧ୍ର ଏମାନେ ସବୁ ଜର୍ମାନୀର ଲୋକମାନେ, ଆମେ ଭାବୁଛୁ ସେମାନେ ଡେଭଲପ୍ କଣ୍ଟ୍ରି, ପାଶ୍ଚାତ୍ୟ ଜଗତ ଡେଭଲପ୍ କଣ୍ଟ୍ରି, କିନ୍ତୁ ଭାଗବତ ଶାସ୍ତ୍ର ଅନୁସାରେ ସେମାନେ ହେଉଛନ୍ତି ମୋଷ୍ଟ ମାନେ ବହୁତ ପାପୀ, ସିନ୍ଫୁଲ୍ କଣ୍ଟ୍ରି, ସେମାନେ ସବୁ ବହୁତ ପାପୀ ସେମାନେ ସବୁ। ପୁଲିନ୍ଦ ପୁକସା ଏମାନେ ହେଉଛନ୍ତି କିଏ, ଏମାନେ ହେଉଛନ୍ତି ଗ୍ରୀକ୍, ଗ୍ରୀସ୍ର ଲୋକମାନେ, ସେ ୟୁରୋପର ଲୋକ। ଆଭିର ଶୁମ୍ଭା ଏମାନେ ହେଉଛନ୍ତି ପାକିସ୍ତାନୀ, ଚୀନ୍, ଚୀନ୍ର ଲୋକମାନେ। ଜଗନା ଏମାନେ ହେଉଛନ୍ତି ଟର୍କିର ଲୋକମାନେ। ଖସାଦ ଏମାନେ ହେଉଛନ୍ତି ମଙ୍ଗୋଲିଆର ଲୋକମାନେ, ଏଇଟା ରଷିଆର ମଙ୍ଗୋଲିଆ। ଏବଂ ଆହୁରି ବହୁତ ପାପୀ ଅଛନ୍ତି, ତାଙ୍କ ନାଁ ଆଉ କରିପାରିଲେ ନାହିଁ। ସୁଖଦେବ ଗୋସ୍ୱାମୀ କହିଲେ ମୁଁ କେତେ ନାଁ ନେବି, ଜେନିଏଚ ପାପା, ଆଉ ଯେତେ ପାପୀ ବ୍ୟକ୍ତି ସବୁ ରହିଛନ୍ତି ଏମାନେ ସବୁ ଶୁଦ୍ଧ ହୋଇଯିବେ, ଜଣେ ଜଣେ ଭଗବାନଙ୍କର ଭକ୍ତଙ୍କର ଯଦି ଆଶ୍ରୟ ନେବେ। ପ୍ରଭୁ ବିଷ୍ଣୁ ଏଇ ଭଗବାନ ବିଷ୍ଣୁଙ୍କର ଏଭଳି ପ୍ରଭାବ ରହିଛି, ତେଣୁ ସେଇ ପ୍ରଭୁପାଦ ଭଗବାନଙ୍କର ଜଣେ ଶୁଦ୍ଧ ଭକ୍ତ ପାଶ୍ଚାତ୍ୟ ଜଗତର ପାପୀ ବ୍ୟକ୍ତିମାନଙ୍କୁ ତାରି ଦେଲେ, କିନ୍ତୁ ଭାରତର ପୁଣ୍ୟବାନ ତଥା କିନ୍ତୁ ପୁଣ୍ୟବାନ ବ୍ୟକ୍ତିମାନେ ସେମାନେ ରହିଗଲେ, ସେମାନେ ଉଦ୍ଧାର ହୋଇପାରିଲେ ନାହିଁ। ଯାହା ହଉ, ଏଇଭଳି ଭାବରେ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ ପ୍ରଭୁପାଦ ମହାରାଜ ତାଙ୍କୁ ଉଦ୍ଧାର କରିଛନ୍ତି। ତେଣୁ ଏଇ ପ୍ରଭୁପାଦ ମହାରାଜ ମାୟାବାଦଙ୍କ ଉପରେ ଏଇସବୁ କଥା କହିଛନ୍ତି, ମାୟାବାଦ ମାନେ ବୁଝିପାରନ୍ତି ନାହିଁ ଏସବୁ କଥାକୁ, ଭଗବତ ଗୀତାକୁ ସେମାନେ ଯଦି ଭାଷ୍ୟ ଦିଅନ୍ତି, ଶଙ୍କରାଚାର୍ଯ୍ୟ ଭଗବତ ଗୀତାର ଭାଷ୍ୟ ଦେଇଛନ୍ତି, କିନ୍ତୁ ଭାଗବତ ଭାଷ୍ୟ ଦେଇନାହାନ୍ତି, କାରଣ ଭାଗବତଙ୍କୁ କିଛି ବଦଳେଇ ପାରିବେ ନାହିଁ, ଗୀତାର କଥାକୁ ଏପଟ ସେପଟ କରିକି ତାକୁ ଚଳିଦେବେ। ଥରେ ଆମର ଅଫିସରେ ଯେଉଁ ଜଣେ ଜଣେ ଅଛନ୍ତି, ସେ ଯେଉଁ ରହିଛନ୍ତି ଆପଣଙ୍କର ତ୍ରାହି ଅଛି ତ, ସେ ଯେଉଁ ବାଳକାଠି ପାଖରେ ଆପଣଙ୍କର ଅଛନ୍ତି ନା, ସେ ସେଇଠିକାର ସେ ତାଙ୍କ ଶିଷ୍ୟ। ତେଣୁ ଏମିତି କଥା ପଢ଼ୁ ପଢ଼ୁ, ଗୀତା କଥା ପଢ଼ୁ ପଢ଼ୁ, ଆମର ଯେଉଁ ଶ୍ଳୋକ ଦିଏ ଅଛନ୍ତି, ପତ୍ରମ ପୁଷ୍ପମ ଫଳମ ଦ୍ୱୟମ ଯେଉଁ ଭକ୍ତା ପ୍ରୟୋଗଛନ୍ତି ତଦାମ ଭକ୍ତି ପ୍ରଭୁତମ ଅସ୍ନାମ ପ୍ରୟତାତ୍ମ। ଏ ଶ୍ଳୋକଟି କହିଲେ ବୋଲେ ଆମର ଗୁରୁଦେବ କହିଲେ ଏ ଶ୍ଳୋକର ଅର୍ଥ ହେଉଛି ଆମେ ଯେଉଁ ଖାଉଛେ ଏଇଟା ଆମ ଭିତରେ ଯେଉଁ ଭଗବାନ ଅଛନ୍ତି ତାଙ୍କୁ ପ୍ରଦାନ କରୁଛେ। ଏମାନେ ସେ ବୁଝିପାରନ୍ତି ନାହିଁ ଭଗବାନ ତ ଖାଦ୍ୟ ଗ୍ରହଣ, ଭଗବାନ ତ ଶରୀର ନାହିଁ, ସେ ଖାଦ୍ୟ କେଉଁଠୁ ଖାଇବେ, ତେଣୁ ସେଟା ବୁଝିପାରନ୍ତି ନାହିଁ ସେମାନେ। ତେଣୁ ସେ ମାୟାବାଦ ମାନେ ବହୁତ ଭାଷ୍ୟ ଦେଇଛନ୍ତି ଭଗବତ ଗୀତାର, ସେ ଭାଷ୍ୟ କ'ଣ ସେମାନେ ଜାଣିବେ, ସେ ଭଗବାନଙ୍କୁ ସେମାନେ ଦ୍ୱେଷ କରୁଛନ୍ତି, ଈର୍ଷା କରୁଛନ୍ତି, ତେଣୁ ତାଙ୍କର ସେ ଭଗବତ ଗୀତା ବୁଝିପାରିବେ ନାହିଁ ସେମାନେ। ଏବଂ ତାଙ୍କର ଭାଷ୍ୟ ଯଦି ଜଣେ ପଢ଼ିବ ତାହେଲେ ସେ ମଧ୍ୟ ଭଗବାନ ବୁଝିପାରିବ ନାହିଁ। ତେଣୁ ଆମର ପ୍ରଭୁପାଦ ମହାରାଜ ଏଭଳି ଭାବରେ ମାୟାବାଦ ବିରୁଦ୍ଧରେ ବହୁତ କଥା ଏଠି କହିଛନ୍ତି।
ତେଣୁ ଆମର ଭଗବାନ ଯେଉଁ ଦେଇଛନ୍ତି ଏ ଉପନିଷଦରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ଆମେ ହେଉଛେ ପ୍ରକୃତିରେ ନିତ୍ୟ, ଭଗବାନ ହେଉଛନ୍ତି ନିତ୍ୟ, ଆମେ ମଧ୍ୟ ନିତ୍ୟ, ନିତ୍ୟ ନିତ୍ୟାନାମ ଆମକୁ ବହୁ ବଚନରେ କୁହାଯାଇଛି। ଆମେ ଅନେକ ସ ଅନନ୍ତାୟ କଳ୍ପତେ, ଜୀବ ଭାବ ସ ବିଜ୍ଞ ସ ଅନନ୍ତାୟ କଳ୍ପତେ, ଏ ଜୀବଙ୍କର ନାହିଁ ଯେତିକି କୋଟି ଜୀବ ଅଛନ୍ତି ନା ଅନନ୍ତ ଜୀବ, ତାଙ୍କର ହିସାବ ନାହିଁ, ଅନନ୍ତ ଜୀବ ରହିଛନ୍ତି। ତେଣୁ ଏମାନେ ସବୁ ଯେଉଁ ଜୀବମାନେ ଅଛନ୍ତି ଏମାନେ ସବୁ ନିତ୍ୟାନାମ ବୋଲି କୁହାଯାଇଛି, ବହୁ ବଚନରେ କୁହାଯାଇଛି। ଭଗବାନ ହେଉଛନ୍ତି ଏକ, ସେଥିପାଇଁ ନିତ୍ୟ ଏକ ବଚନ କୁହାଗଲା, ନିତ୍ୟ ନିତ୍ୟାନା ଆମେ ସବୁ ନିତ୍ୟ ସବୁବେଳ ପାଇଁ ରହିଛେ ଏବଂ ଭଗବାନ ମଧ୍ୟ ନିତ୍ୟ। ସେହିଭଳି ଭାବରେ ଭଗବାନ ହେଉଛନ୍ତି ଚେତନ, ଚେତନ ନା ଭଗବାନ ହେଉଛନ୍ତି ଚେତନଶୀଳ, ଆମେ ମଧ୍ୟ ଚେତନଶୀଳ, ବହୁ ବଚନ କୁହାଯାଇଛି, ତାକୁ ଏକ ବଚନ କୁହାଯାଇଛି। କିନ୍ତୁ ଭଗବାନ ଏବଂ ଜୀବ ଭିତରେ ଯଦିଓ ଅଭେଦ ରହିଛି କିନ୍ତୁ ଭେଦ ମଧ୍ୟ ରହିଛି, ଯାହାକୁ ମହାପ୍ରଭୁ ସେଇଟା ସ୍ଥାପନ କରିଛନ୍ତି ଅଚିନ୍ତ୍ୟ ଭେଦାଭେଦ ତତ୍ତ୍ୱ। ଏଠି ଭେଦ କ'ଣ ଦେଖାଉଛନ୍ତି ଉପନିଷଦରେ, ନା ଏକ ବହୁନା ଯେଉଁ ବିଧାତି କାମନା, ଜୀବ ଯଦି ବହୁତ ରହିଛନ୍ତି ସମସ୍ତଙ୍କର ଯାହାର ଯାହା କାମନା ସେ ଏକ ଭଗବାନ ଏକ ସବୁ ପୂରଣ କରୁଛନ୍ତି। ଆମର ଭଗବାନ ରାମଚନ୍ଦ୍ର ଦେଖୁନାହାନ୍ତି ଆମେ କେତେ ଦେଉଛନ୍ତି, ବିଧାତି କାମା ଖାଅ ଯେତେ ଖାଉଛୁ, ବିନ୍ ଖାଉଛ ଖାଅ, ଯୋଡ଼କୁ ଖାଉଛ ଖାଅ, ସବୁ ପ୍ରକାର ଫଳ ପରିବା ପନିପରିବା ସବୁ ଭାତି କରିଦେଇଛନ୍ତି, ଏକ ବହୁନା ବିଧାତି କାମ ସମସ୍ତଙ୍କର କାମନା ସେ ପୂରଣ କରୁଛନ୍ତି। ତେଣୁ ଏଇଭଳି ଭାବରେ ଏ ଶ୍ଳୋକର ବହୁତ କଥା ରହିଛି, ଆମେ ଆଉ ବେଶୀ କଥା କହିବା ନାହିଁ, ବନ୍ଦ କରିବା। ଜୟ ଶ୍ରୀ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ଦାୟୀ ଗୌର ପ୍ରମାନନ୍ଦେ।